ଆକାଶବାଣୀ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ଆତଙ୍କବାଦ ହେଉ କି ମାଓବାଦ, ଅଶାନ୍ତି ସୃଷ୍ଟି କରୁଥିବା ପ୍ରତ୍ୟେକଟି ତତ୍ତ୍ୱ ବିରୁଦ୍ଧରେ ଶୂନ୍ୟ ସହନଶୀଳତା ନୀତି ଅବଲମ୍ବନ କରୁଛନ୍ତି ସରକାର, କହିଲେ ପ୍ରଧାନମନ୍ତ୍ରୀ। ଜାପାନର ଟୋକିଓରେ ଆତଙ୍କବାଦ ବିରୋଧୀ ବାର୍ତ୍ତା ନେଇ ନେତୃବୃନ୍ଦଙ୍କୁ ସାକ୍ଷାତ କଲେ ସର୍ବଦଳୀୟ ପ୍ରତିନିଧି ଦଳ। ଅପରେସନ୍ ସିନ୍ଦୁରରେ ଭାରତୀୟ ସଶସ୍ତ୍ର ବାହିନୀର ସାହସିକ ପଦକ୍ଷେପକୁ ପ୍ରଶଂସା କରୁଛି ସାରା ବିଶ୍ୱ, କହିଛନ୍ତି ସ୍ୱରାଷ୍ଟ୍ରମନ୍ତ୍ରୀ। ସର୍ବଦଳୀୟ ପ୍ରତିନିଧିମାନଙ୍କୁ ଆଜି ବିସ୍ତୃତ ସୂଚନା ପ୍ରଦାନ କରିବେ ବୈଦେଶିକ ସଚିବ। ଏବଂ ଆଇପିଏଲ୍ କ୍ରିକେଟ୍ରେ ଆଜି ମୁହାଁମୁହିଁ ହେବେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଓ ସନ୍ରାଇଜର୍ସ ହାଇଦ୍ରାବାଦ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ତାଙ୍କ ସରକାର ଶୂନ୍ୟ ସହନଶୀଳତା ନୀତିକୁ ଅନୁସରଣ କରୁଛନ୍ତି। ସେ କହିଛନ୍ତି ଆତଙ୍କବାଦ ହେଉ କିମ୍ବା ମାଓବାଦ, ପ୍ରତ୍ୟେକଟି କ୍ଷେତ୍ରରେ ଅଶାନ୍ତି ସୃଷ୍ଟି କରୁଥିବା ତତ୍ତ୍ୱ ବିରୋଧରେ ସରକାର ପଦକ୍ଷେପ ନେଉଛନ୍ତି। ନୂଆଦିଲ୍ଲୀରେ ଆୟୋଜିତ ଉତ୍ତର ପୂର୍ବାଞ୍ଚଳ ନିବେଶକ ସମ୍ମିଳନୀକୁ ଉଦ୍ଘାଟନ କରି ପ୍ରଧାନମନ୍ତ୍ରୀ ମୋଦି ବିକଶିତ ଭାରତ ଗଠନ ପାଇଁ ଉତ୍ତର ପୂର୍ବାଞ୍ଚଳର ବିକାଶ ଉପରେ ଗୁରୁତ୍ୱାରୋପ କରିଛନ୍ତି। ସେ ନିବେଶକମାନଙ୍କୁ ଉତ୍ତର ପୂର୍ବାଞ୍ଚଳର ବିଭିନ୍ନ କ୍ଷେତ୍ରକୁ ଅନ୍ୱେଷଣ କରିବାକୁ ଅନୁରୋଧ କରି କହିଛନ୍ତି ଯେ ଉତ୍ତର ପୂର୍ବାଞ୍ଚଳ ପାଇଁ ଏବେ ସୁଯୋଗର ନୂଆ ଦ୍ୱାର ଉନ୍ମୁକ୍ତ ହେବାରେ ଲାଗିଛି। ସେ କହିଛନ୍ତି ଶକ୍ତି ଏବଂ ସେମିକଣ୍ଡକ୍ଟର ଭଳି କ୍ଷେତ୍ର ପାଇଁ ଉତ୍ତର ପୂର୍ବାଞ୍ଚଳ ପ୍ରଥମ ସ୍ଥାନ ପାଲଟିଛି।
विकसित भारत के निर्माण के लिए पूर्वी भारत का विकसित होना बहुत जरूरी है और नॉर्थ ईस्ट पूर्वी भारत का सबसे अहम अंग है। हमारे लिए ईस्ट का मतलब सिर्फ एक दिशा नहीं है, हमारे लिए ईस्ट का मतलब है एम्पावर, एक्सट्रेंडन एंड ट्रांसफॉर्म। पूर्वी भारत के लिए यही हमारी सरकार की नीति है, यही पॉलिसी, यही प्रायोरिटी। आज पूर्वी भारत
ପ୍ରଧାନମନ୍ତ୍ରୀ ଏହି ଅବସରରେ ଇଷ୍ଟକୁ ସଶକ୍ତିକରଣ, କାର୍ଯ୍ୟ, ଦୃଢ଼ତା ଏବଂ ରୂପାନ୍ତରଣ ବୋଲି ବର୍ଣ୍ଣନା କରିଛନ୍ତି। ସେ କହିଛନ୍ତି ସମୟ ଥିଲା ଯେତେବେଳେ ଉତ୍ତର ପୂର୍ବାଞ୍ଚଳକୁ କେବଳ ସୀମାନ୍ତ ଅଞ୍ଚଳ କୁହାଯାଉଥିଲା, କିନ୍ତୁ ଏବେ ଏହା ଅଭିବୃଦ୍ଧିରେ ଅଗ୍ରଣୀ ଭାବେ ଉଭା ହେଉଛି। ସମ୍ମିଳନୀ, କନ୍ସର୍ଟ ଏବଂ ଡେଷ୍ଟିନେସନ୍ ୱେଡିଂ ପାଇଁ ଉତ୍ତର ପୂର୍ବାଞ୍ଚଳ ଏବେ ଲୋକମାନଙ୍କ ପ୍ରଥମ ପସନ୍ଦ ପାଲଟିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ବାଉଁଶ ଶିଳ୍ପ, ଚା ଉତ୍ପାଦନ, ପେଟ୍ରୋଲିୟମ୍, କ୍ରୀଡ଼ା ଏବଂ ଦକ୍ଷତା କ୍ଷେତ୍ରକୁ ସମ୍ମିଳିତ କରି ଉତ୍ତର ପୂର୍ବାଞ୍ଚଳରେ ପର୍ଯ୍ୟଟନ ଶିଳ୍ପ ଅଭିବୃଦ୍ଧି ଦିଗରେ ଅଗ୍ରସର ହେଉଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି କୌଣସି ଅଞ୍ଚଳର ବିକାଶ ପାଇଁ ପ୍ରଥମେ ସେଠାରେ ଶାନ୍ତି ବିରାଜମାନ କରିବା ଆବଶ୍ୟକ। ସେ କହିଛନ୍ତି
किसी भी क्षेत्र के विकास के लिए सबसे जरूरी है शांति और कानून व्यवस्था। आतंकवाद हो या अशांति फैलाने वाले माओवादी, हमारी सरकार जीरो टॉलरेंस की नीति पर चलती है। हमारा फोकस नॉर्थ ईस्ट के युवाओं के भविष्य पर है, इसलिए हमने एक के बाद एक शांति समझौते किए, युवाओं को विकास की मुख्य धारा में आने का अवसर दिया। पिछले 10-11 साल में 10,000 से ज्यादा युवाओं ने हथियार छोड़कर शांति का रास्ता चुना है।
ଜେଡିୟୁ ସାଂସଦ ସଞ୍ଜୟ ଝାଙ୍କ ନେତୃତ୍ୱରେ ଗଠିତ ସର୍ବଦଳୀୟ ପ୍ରତିନିଧି ଦଳ ଆଜି ଜାପାନର ଟୋକିଓରେ ଲିବେରାଲ୍ ଡେମୋକ୍ରାଟିକ୍ ପାର୍ଟିର ଆତଙ୍କବାଦ ନିରୋଧୀ ଅନୁସନ୍ଧାନ କମିଟିର କାର୍ଯ୍ୟକାରୀ ଅଧ୍ୟକ୍ଷ ତଥା ପୂର୍ବତନ ନ୍ୟାୟମନ୍ତ୍ରୀ ୟାସୁହିରୋ ହାନାସିଙ୍କ ସହ ସାକ୍ଷାତ ଆଲୋଚନା କରିଛନ୍ତି। ଆଲୋଚନା କାଳରେ ପ୍ରତିନିଧି ଦଳ ସମସ୍ତ ପ୍ରକାର ଆତଙ୍କବାଦ ବିରୋଧରେ ଭାରତର ଦୃଢ଼ ଆଭିମୁଖ୍ୟ ସମ୍ପର୍କରେ ଅବଗତ କରାଇଥିବା ଜଣାପଡ଼ିଛି। ଉଭୟ ପକ୍ଷ ଆତଙ୍କବାଦ ପ୍ରତି ଶୂନ୍ୟ ସହନଶୀଳତା ଆଭିମୁଖ୍ୟକୁ ଗୁରୁତ୍ୱ ଦେଇଛନ୍ତି। ଏହି ଅବସରରେ ପ୍ରତିନିଧି ଦଳ ଜାପାନର ପୂର୍ବତନ ପ୍ରତିରକ୍ଷା ମନ୍ତ୍ରୀ ମିନେରୁ କିହାରା ଏବଂ ଲିବେରାଲ୍ ଡେମୋକ୍ରାଟିକ୍ ପାର୍ଟିର ଅନ୍ତର୍ଜାତୀୟ ବ୍ୟୁରୋ ମହାନିର୍ଦ୍ଦେଶକ ସିନାକୋ ସୁଚିଆଙ୍କ ସହ ସାକ୍ଷାତ ଆଲୋଚନା କରିଛନ୍ତି। ଆଲୋଚନା କାଳରେ ପ୍ରତିନିଧି ଦଳ ଆତଙ୍କବାଦର ମୁକାବିଲା ଲାଗି ଭାରତର ଦୃଢ଼ ସଂକଳ୍ପକୁ ଦୋହରାଇଛନ୍ତି। ଅନ୍ୟପକ୍ଷରେ ପ୍ରତିନିଧି ଦଳ ବ୍ରାଜିଲ୍, ଅଷ୍ଟ୍ରେଲିଆ, କଲମ୍ବିଆ, ଗ୍ରୀସ୍ ଏବଂ ଦକ୍ଷିଣ କୋରିଆର କୂଟନୀତିଜ୍ଞଙ୍କ ସହ ଟୋକିଓରେ ସାକ୍ଷାତ ଆଲୋଚନା କରିଛନ୍ତି। ସଞ୍ଜୟ ଝା କହିଛନ୍ତି ବିଶ୍ୱର ପ୍ରତ୍ୟେକ ଆତଙ୍କବାଦୀ କାର୍ଯ୍ୟକଳାପ ସହ ପାକିସ୍ତାନର କିଛି ନା କିଛି ସମ୍ପର୍କ ରହିଛି ଏବଂ ଏବେ ଏହା ପାକିସ୍ତାନ ପାଇଁ ଜାତୀୟ ନୀତି ପାଲଟିଛି। ସେ କହିଛନ୍ତି ଯଦି ଭବିଷ୍ୟତରେ ଭାରତୀୟ ନାଗରିକଙ୍କ ସହ କୌଣସି ଅଘଟଣ ଘଟେ ସେ କ୍ଷେତ୍ରରେ ଭାରତ ତା'ର ଦୃଢ଼ ଜବାବ ଦେବ। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଅପରେସନ୍ ସିନ୍ଦୁରରେ ପହଲଗାମ ଆକ୍ରମଣର ଉଚିତ ଜବାବ ଦିଆଯାଇଛି ଏବଂ ଏଥିରେ ଭାରତୀୟ ସଶସ୍ତ ବାହିନୀର ସାହସିକ ପଦକ୍ଷେପକୁ ସାରା ବିଶ୍ୱ ପ୍ରଶଂସା କରୁଛି ବୋଲି ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କହିଛନ୍ତି। ସେ କହିଛନ୍ତି ସରକାରଙ୍କ ଦୃଢ଼ ଇଚ୍ଛାଶକ୍ତି, ଗୁଇନ୍ଦା ବିଭାଗର ସଠିକ୍ ସୂଚନା ଏବଂ ସଶସ୍ତ ବାହିନୀର ଅଦମ୍ୟ ସାହସ ଯୋଗୁଁ ଅପରେସନ୍ ସିନ୍ଦୁର ସଫଳ ହୋଇପାରିଛି।
ଅପରେସନ୍ ସିନ୍ଦୁର ଅପନି ଭୂମି ପର ହୁଏ ଟେରର ହମଲୋ କେ ଜବାବ କେ ଇତିହାସ ମେ ସବସେ ସଠିକ ଔର ସଭି ଉଦ୍ଦେଶ୍ୟ କୋ ପୂର୍ତି କରନେ ବାଲା ଅପରେସନ ଥା ଔର ଏ ସଠିକ ଅପରେସନ କା ନ କେବଳ ଭାରତ ପୁରୀ ଦୁନିଆ କେ ଏକ୍ସପର୍ଟସ ଭୁରୀ ଭୁରୀ ପ୍ରଶଂସା କର ରହେ ହେଁ ସେନା କେ ସଂୟମ କି ଭି ପ୍ରଶଂସା ହୋ ରହି ହେ କି ହମନେ କେବଳ ଆତଙ୍କୀ ଅଡ୍ଡୋ ଔର ଉନକେ ଏୟାରବେସ କୋ ହି ଟାର୍ଗେଟ କିୟା।
ଆଜି ସୀମା ସୁରକ୍ଷା ବାହିନୀ ବିଏସ୍ଏଫ୍ର ପ୍ରବେଶ ଉତ୍ସବରେ ନୂଆଦିଲ୍ଲୀରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେଇ ଶ୍ରୀ ଶାହା କହିଛନ୍ତି ବିଏସ୍ଏଫ୍ ଏବଂ ସଶସ୍ତ ବାହିନୀ ପାକିସ୍ତାନ ବିରୋଧରେ ଭାରତର ପଦକ୍ଷେପକୁ ଆହୁରି ଦୃଢ଼ କରିଛନ୍ତି।
ବିଏସ୍ଏଫ୍ ନେ ଆନ୍ତରିକ ସୁରକ୍ଷା ଆପଦା ପ୍ରବନ୍ଧନ ଔର ଆତଙ୍କବାଦ ବିରୋଧୀ ଅଭିଯାନୋ ମେ ଭି ବହୁତ ଅଚ୍ଛେ ସେ ହିସ୍ସା ଭି ଲିଆ ହେ ଔର ପରିଣାମୋ କୋ ଭି ପ୍ରାପ୍ତ କିୟା ହେ ଚାହେ ଚୁନାଓ କରାନା ହୋ ଚାହେ କୋରୋନା ହୋ ଚାହେ ଖେଲ କା ମୈଦାନ ହୋ ଚାହେ ଆତଙ୍କବାଦ କା ସାମ୍ନା କରନା ହୋ ଚାହେ ନକ୍ସଲବାଦ କା ସାମ୍ନା କରନା ହୋ ଚାହେ ଉତ୍ତର ପୂର୍ବ ମେ ଶାନ୍ତି କି ସ୍ଥାପନା କରନୀ ହୋ ବିଏସ୍ଏଫ୍ ନେ ବହୁତ ଅଚ୍ଛେ ତରିକେ ସେ ଅପନି ଡ୍ୟୁଟି କୋ ନିଭାୟା ହେ।
ଶ୍ରୀ ଶାହା କହିଛନ୍ତି ପାକିସ୍ତାନ ସେନା ପକ୍ଷରୁ ଭାରତର ସାଧାରଣ ନାଗରିକ ଏବଂ ସାମରିକ ସଂସ୍ଥାନଗୁଡ଼ିକ ଉପରେ ହୋଇଥିବା ଆକ୍ରମଣର ଭାରତୀୟ ସଶସ୍ତ ବାହିନୀ ଦୃଢ଼ ଜବାବ ଦେଇଛନ୍ତି। ସେ କହିଛନ୍ତି 2014ରେ ପ୍ରଧାନମନ୍ତ୍ରୀ ଭାବେ ନରେନ୍ଦ୍ର ମୋଦି ଦାୟିତ୍ୱ ଗ୍ରହଣ କରିବା ପରେ ଉରି ଆକ୍ରମଣର ଦୃଢ଼ ଜବାବ ଦିଆଯାଇଥିଲା ଏବଂ ଭାରତୀୟ ସେନା ପକ୍ଷରୁ ସର୍ଜିକାଲ ଷ୍ଟ୍ରାଇକ୍ କରାଯାଇଥିଲା। ବୈଦେଶିକ ସଚିବ ବିକ୍ରମ ମିଶ୍ରୀ ଆଜି ଅପରାହ୍ନରେ ଏକାଧିକ ଦଳର ପ୍ରତିନିଧିମାନଙ୍କୁ ବିଦେଶ ଗସ୍ତ ପୂର୍ବରୁ ବିସ୍ତୃତ ସୂଚନା ପ୍ରଦାନ କରିବେ। ବିଜେପି ସାଂସଦ ବୈଜୟନ୍ତ ପଣ୍ଡା, କଂଗ୍ରେସ ସାଂସଦ ଶଶି ଥରୁର୍ ଏବଂ ଏନ୍ସିପି ଏସ୍ସିପି ସାଂସଦ ସୁପ୍ରିୟା ସୁଲେଙ୍କ ନେତୃତ୍ୱରେ ଗଠିତ ପ୍ରତିନିଧି ଦଳ ଆସନ୍ତାକାଲି ବିଭିନ୍ନ ଦେଶ ଗସ୍ତ କରିବେ। ବିଜେପି ସାଂସଦ ରବିଶଙ୍କର ପ୍ରସାଦଙ୍କ ନେତୃତ୍ୱରେ ଗଠିତ ପ୍ରତିନିଧି ଦଳ ରବିବାର ଦିନ ବିଦେଶ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି। ବୈଜୟନ୍ତ ପଣ୍ଡାଙ୍କ ନେତୃତ୍ୱରେ ପ୍ରତିନିଧି ଦଳ ସାଉଦି ଆରବ, କୁଏତ, ବାହାରିନ୍ ଏବଂ ଆଲଜେରିଆ ଗସ୍ତ କରିବେ। ଶଶି ଥରୁର୍ଙ୍କ ନେତୃତ୍ୱରେ ପ୍ରତିନିଧି ଦଳ ଆମେରିକା, ପାନାମା, ଗୁଏନା, ବ୍ରାଜିଲ ଏବଂ କଲମ୍ବିଆ ଗସ୍ତରେ ଯିବେ। ସୁପ୍ରିୟା ସୁଲେଙ୍କ ନେତୃତ୍ୱାଧୀନ ପ୍ରତିନିଧି ଦଳ ଇଜିପ୍ଟ, କତାର, ଇଥିଓପିଆ ଓ ଦକ୍ଷିଣ ଆଫ୍ରିକା ଗସ୍ତ କରିବାକୁ ଥିବାବେଳେ ରବିଶଙ୍କର ପ୍ରସାଦଙ୍କ ପ୍ରତିନିଧି ଦଳ ଲଣ୍ଡନ, ଫ୍ରାନ୍ସ, ଜର୍ମାନ, ୟୁରୋପୀୟ ସଂଘ, ଇଟାଲୀ ଓ ଡେନମାର୍କ ଗସ୍ତରେ ଯିବେ। ସର୍ବଦଳୀୟ ପ୍ରତିନିଧି ଦଳ ବିଭିନ୍ନ ଦେଶକୁ ଗସ୍ତ କରି ଅପରେସନ୍ ସିନ୍ଦୁରରେ ଭାରତର ସଫଳତା ଏବଂ ପାକିସ୍ତାନର ଆତଙ୍କୀ କାର୍ଯ୍ୟକଳାପ ସମ୍ପର୍କରେ ଅନ୍ୟ ଦେଶର ନେତୃବୃନ୍ଦଙ୍କୁ ଅବଗତ କରାଇବେ। ଇତିମଧ୍ୟରେ ଡିଏମ୍କେ ସାଂସଦ କାନିମୋଝି କରୁଣାନିଧିଙ୍କ ନେତୃତ୍ୱରେ ଗଠିତ ସର୍ବଦଳୀୟ ପ୍ରତିନିଧି ଦଳ ମସ୍କୋରେ ପହଞ୍ଚସାରିଛନ୍ତି। ସେଠାରେ ପ୍ରତିନିଧି ଦଳକୁ ଭାରତର ରାଷ୍ଟ୍ରଦୂତ ବିନୟ କୁମାର ଭାରତ ରୁଷ ସମ୍ପର୍କରେ ବିସ୍ତୃତ ତଥ୍ୟ ପ୍ରଦାନ କରିଥିଲେ। ଏହି ପ୍ରତିନିଧି ଦଳ ଗସ୍ତର ପରବର୍ତ୍ତୀ ପର୍ଯ୍ୟାୟରେ ସ୍ପେନ୍, ସ୍ଲୋଭେନିଆ ଏବଂ ଲାଟେଭିଆ ଗସ୍ତ କରିବେ। ଶିବସେନା ସାଂସଦ ଡକ୍ଟର ଶ୍ରୀକାନ୍ତ ସିନ୍ଧେଙ୍କ ନେତୃତ୍ୱାଧୀନ ପ୍ରତିନିଧି ଦଳ ଗତକାଲି ଆବୁଧାବିରେ ପହଞ୍ଚିଛନ୍ତି। ସଂଯୁକ୍ତ ଆରବ ଏମିରେଟ୍ସ ହେଉଛି 4ଟି ରାଷ୍ଟ୍ର ଗସ୍ତ କରିବାର ପ୍ରଥମ ପର୍ଯ୍ୟାୟ। ଏହି ପ୍ରତିନିଧି ଦଳ ୟୁଏଇର ନେତୃତ୍ୱ ଓ ଗଣମାଧ୍ୟମ ପ୍ରତିନିଧିଙ୍କ ସହ ଅନେକଗୁଡ଼ିଏ ବୈଠକ କରି ଆତଙ୍କବାଦ ବିରୋଧରେ ଭାରତର ଶୂନ୍ୟ ସହନଶୀଳତା ନୀତି ଉପରେ ଆଲୋଚନା କରିଥିଲେ। ଯୁକ୍ତରାଷ୍ଟ୍ର ଆମେରିକା ଏବଂ ଇରାନ୍ ମଧ୍ୟରେ ଆଜି ରୋମ୍ଠାରେ ପଞ୍ଚମ ପର୍ଯ୍ୟାୟ କଥାବାର୍ତ୍ତା ଅନୁଷ୍ଠିତ ହେବ। ଓମାନ୍ର ବୈଦେଶିକ ମନ୍ତ୍ରୀ ସୟିଦ୍ ବଦର ବିନ୍ ହମାଦ ବିନ୍ ହମୁଦ୍ ଆଲ୍ବୁସାଇଦି ଏହି ସୂଚନା ଦେଇଛନ୍ତି। ଗତ ଏପ୍ରିଲ ମାସରୁ ଏପର୍ଯ୍ୟନ୍ତ ଦୁଇ ଦେଶ ମଧ୍ୟରେ ମସ୍କାଟ୍ଠାରେ 3ଟି ଏବଂ ରୋମ୍ରେ 2ଟି ପର୍ଯ୍ୟାୟ କଥାବାର୍ତ୍ତା ଶେଷ ହୋଇଛି। ଇରାନ୍ର ଆଣବିକ କାର୍ଯ୍ୟକ୍ରମ ସମ୍ପର୍କରେ ଏହି କଥାବାର୍ତ୍ତା ଚାଲୁ ରହିଥିବା ଜଣାପଡ଼ିଛି। ଆଇପିଏଲ୍ କ୍ରିକେଟ୍ରେ ଆଜି ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଏବଂ ସନ୍ରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ମୁକାବିଲା ହେବ। ଲକ୍ଷ୍ନୌର ଅଟଳ ବିହାରୀ ବାଜପେୟୀ ଏକନା କ୍ରିକେଟ୍ ଷ୍ଟାଡିୟମ୍ରେ ଏହି ମ୍ୟାଚ୍ ସନ୍ଧ୍ୟା 7:30ରେ ଆରମ୍ଭ ହେବ। ଗତକାଲି ଅନୁଷ୍ଠିତ ମ୍ୟାଚ୍ରେ ଲକ୍ଷ୍ନୌ ସୁପର ଜାଏଣ୍ଟସ୍ 33 ରନ୍ରେ ଗୁଜରାଟ ଟାଇଟନ୍ସକୁ ପରାସ୍ତ କରିଥିଲା। ପଏଣ୍ଟ ଟେବୁଲ୍ରେ ଗୁଜରାଟ ଟାଇଟନ୍ସ 18 ପଏଣ୍ଟ ସହ ଶୀର୍ଷରେ ଥିବାବେଳେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଓ ପଞ୍ଜାବ କିଙ୍ଗ୍ସ 17 ପଏଣ୍ଟ ସହ ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ରହିଛନ୍ତି। ମୁଖ୍ୟ ସମ୍ବାଦ ପୁଣିଥରେ। ଆତଙ୍କବାଦ ହେଉ କି ମାଓବାଦ, ଅଶାନ୍ତି ସୃଷ୍ଟି କରୁଥିବା ପ୍ରତ୍ୟେକଟି ତତ୍ତ୍ୱ ବିରୁଦ୍ଧରେ ଶୂନ୍ୟ ସହନଶୀଳତା ନୀତି ଅବଲମ୍ବନ କରୁଛନ୍ତି ସରକାର, କହିଲେ ପ୍ରଧାନମନ୍ତ୍ରୀ। ଜାପାନର ଟୋକିଓରେ ଆତଙ୍କବାଦ ବିରୋଧୀ ବାର୍ତ୍ତା ନେଇ ନେତୃବୃନ୍ଦଙ୍କୁ ସାକ୍ଷାତ କଲେ ସର୍ବଦଳୀୟ ପ୍ରତିନିଧି ଦଳ। ଅପରେସନ୍ ସିନ୍ଦୁରରେ ଭାରତୀୟ ସଶସ୍ତ ବାହିନୀର ସାହସିକ ପଦକ୍ଷେପକୁ ପ୍ରଶଂସା କରୁଛି ସାରା ବିଶ୍ୱ, କହିଛନ୍ତି ସ୍ୱରାଷ୍ଟ୍ରମନ୍ତ୍ରୀ। ସର୍ବଦଳୀୟ ପ୍ରତିନିଧିମାନଙ୍କୁ ଆଜି ବିସ୍ତୃତ ସୂଚନା ପ୍ରଦାନ କରିବେ ବୈଦେଶିକ ସଚିବ ଏବଂ ଆଇପିଏଲ୍ କ୍ରିକେଟ୍ରେ ଆଜି ମୁହାଁମୁହିଁ ହେବେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଓ ସନ୍ରାଇଜର୍ସ ହାଇଦ୍ରାବାଦ। ସମ୍ବାଦ ଶେଷ ହେଲା।